ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଇଜେ ଆଇବା ମାସୁ ମୂଲ ହେବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଆଇବା ନଭେମ୍ବର ମାସୁ ବଣ୍ଟାଯିବା ପ୍ରଧାନମନ୍ତ୍ରୀ ଆବାସ ଘର କହିଲେ ପଞ୍ଚାୟତିରାଜ ମନ୍ତ୍ରୀ। ସମ୍ବଲପୁରର ପ୍ରସ୍ତାବିତ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଓଡ଼ିଶା ଲାଗି ଗୋଟିଏ ପରିବର୍ତ୍ତନକାରୀ ଅନୁଷ୍ଠାନ ହେବା କହିଲେ ଉପମୁଖ୍ୟମନ୍ତ୍ରୀ। ଆଉ ଇଗ୍ନୋର ଡିଇସିଇ ପାଠ୍ୟକ୍ରମ ଲାଗି ଉନ୍ମୋଚିତ ହେଲା ଓଡ଼ିଆ ବହି। ଏଥର ପୂରା ଖବର। ଓଡ଼ିଶାନ ଆଇବା ମାସୁ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ମୂଲ ହେବା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ୍ ସୂଚନା ଦେଇଛନ୍। ସେ କହିଛନ୍ 24 ବଛର ଉତ୍ରୁ ରାଇଜେ ଏସ୍ଆଇଆର୍ ମୂଲ ହେବାର୍କେ ଯାଉଛେ। ଜାନୁଆରୀ 7 ତାରିଖ ଦିନ ଚୂଡ଼ାନ୍ତ ଯାଞ୍ଚ ତାଲିକା ବାହାରବା। ରାଇଜେ ବୁଥ୍ ସଂଖ୍ୟା ବଢ଼ିକରି 38,000 45,000 ହେବା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ୍ କହିଛନ୍। ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା ଥି ଆଇବା ନଭେମ୍ବର ମାସନୁ ଘର ବଣ୍ଟାବାର ପ୍ରକ୍ରିୟା ମୂଲ ହେବା ବୋଲି ପଞ୍ଚାୟତିରାଜ ଆଉ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ସେ କହିଛନ୍ ଭାଗ ହୋଇଥିବା ପରିବାର ଆଉ ଦିବ୍ୟାଙ୍ଗ ହିତାଧିକାରୀମାନଙ୍କୁ ଭିଲ୍ ଯୋଜନା ଅଧୀନତି ଘର ଦିଆଯିବା ସେନ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର ମାସନୁ ଅନ୍ତ୍ୟୋଦୟ ଯୋଜନା ଥି ଘର ବଣ୍ଟାଯିବା ପଛେ ଖେପ୍ ଖେପ୍ କରି ହିତାଧିକାରୀମାନଙ୍କୁ ଘର ବଣ୍ଟାଯିବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ସେତୁବନ୍ଧ ଯୋଜନା ଥି ରାଇଜେ 500 ସେତୁ ତିଆରି କରବାର୍କେ ସରକାର ଲକ୍ଷ୍ୟ ରଖିଛନ୍ ବୋଲି ଗ୍ରାମ୍ୟ ଉନ୍ନୟନ ଆଉ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ସେ କହିଛନ୍ 2036 ମସିହା ତକ ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ହାସଲ ଲାଗି ସରକାର 30,000-40,000 କିଲୋମିଟର ରାସ୍ତା ତିଆରି କରବାର୍କେ ଯୋଜନା ବନେଇଛନ୍। 2029 ମସିହା ତକ ରାସ୍ତା ତିଆରି କାମ ଶେଷ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଥି 5,000 କିଲୋମିଟର ରାସ୍ତା ତିଆରି ସହିତେ ଇ ବଛର ଶେଷ ତକ 8,500 କିଲୋମିଟର ରାସ୍ତା ତିଆରି ଲାଗି ବିଭାଗ ଲକ୍ଷ୍ୟ ରଖିଛି। ପ୍ରକଳ୍ପ କାମ ଅନୁଧ୍ୟାନ କରିକରି ମାସିକିଆ ରିପୋର୍ଟ ଦେବାର୍କେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। ନକଲି ସାର କୀଟନାଶକ ଆଉ ବିହନ ତିଆରି କରୁଥିବା କମ୍ପାନୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ମଧ୍ୟପ୍ରଦେଶର ଖରାପ ବିହନ ଲାଗି ଫସଲ ଖରାପ ହେବାର ଅଭିଯୋଗ ହେବାର ଉତ୍ରୁ ସ୍ଥିତି ଅନୁଧ୍ୟାନ କରିକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ନକଲି ଚାଷ ଦର ବନାଉଥିବା କମ୍ପାନୀମାନଙ୍କ ବିରୋଧରେ ସାରା ଦେଶରେ ଅଭିଯାନ ମୂଲ କରାଯିବ ବୋଲି କହିଛନ୍। ଭାରତ 2035 ମସିହା ତକ ମହାକାଶନ ନିଜର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସ୍ଥାପନା କରିବା ଆଉ 2040 ମସିହା ବେଲ ତକ ଚନ୍ଦ୍ରପୃଷ୍ଠକେ ମନୁଷ୍କେ ପଠାବା ବୋଲି ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍। ଲୋକସଭାନ ଆଜି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ର ଭାରତର ପହିଲା ମହାକାଶଚାରୀ 2047 ତକ ବିକଶିତ ଭାରତ ଲାଗି ମହାକାଶ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟ ଉପରେ ହୋଇଥିବା ଖାସ୍ ଆଲୋଚନା ଥି ଭାଗ ନେଇକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍, ବିକଶିତ ଭାରତ ହେବା ଲାଗି ଧାରିଜ ଲକ୍ଷ୍ୟ ଆଘନୁ ଇ ମିଶନ ପୂରା କରାଯିବା। ଗଲା 11 ବଛର ଭିତରେ ଭାରତୀୟ ମହାକାଶ କ୍ଷେତ୍ରଟି ବହୁଟେ ସଂସ୍କାର ଅଣାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍। ଓଡ଼ିଶା ହାଇକୋର୍ଟନ ଆଇଜି ଏସ୍ସିଏଫ୍ଆର୍ ଫରେଷ୍ଟ ରେଞ୍ଜର ନିଯୁକ୍ତି ମାମଲାର ରାୟ ପ୍ରକାଶ ପାଇଛି। ଲିଖିତ ପରୀକ୍ଷା ଥି ସଫଲ ହୋଇଥିବା ପ୍ରାର୍ଥୀମାନେ ଶାରୀରିକ ଯାଞ୍ଚ ପରୀକ୍ଷାନୁ ବାଦ ନାହିଁ ପାରନ୍ ବୋଲି ହାଇକୋର୍ଟ ରାୟଥି କହିଛନ୍। ଲିଖିତ ପରୀକ୍ଷାର୍ଥୀ ପାସ୍ ହୋଇଥିବା କିଛି ପ୍ରାର୍ଥୀଙ୍କୁ ଉଚ୍ଚ ରକ୍ତଚାପ ଦର୍ଶାଇକରି ଶାରୀରିକ ଯାଞ୍ଚ ପରୀକ୍ଷାନୁ ବାଦ ରଖାଯାଇଥିଲା। ବିଜ୍ଞାପନ ହେଲେ ଇ ବାବଦେ ସୂଚନା ନାହିଁ ଦେଇକରି ଲିଖିତ ପରୀକ୍ଷାର୍ଥୀ ପାସ୍ ହୋଇଥିବା ପ୍ରାର୍ଥୀଙ୍କୁ ପରୀକ୍ଷାନୁ ବାଦ ରଖାଯିବାଟା ଅନୁଚିତ ଆୟ ବୋଲି ପ୍ରାର୍ଥୀମାନଙ୍କର ଆବେଦନର ଶୁଣାଣି କରିକରି ହାଇକୋର୍ଟ ଇ ରାୟ ଦେଇଛନ୍। ସମ୍ବଲପୁରର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନା ବାବଦ ପ୍ରସ୍ତାବ ଉପରେ ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଲୋଚନା କରିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ହୋଇଥିବା ସମୀକ୍ଷା ବୈଠକଟି କେନ୍ଦ୍ର କୃଷି ବିଶ୍ୱବିଦ୍ୟାଳୟ ଅଧିନିୟମ 1992 ଭିନ୍ ଭିନ୍ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ସମ୍ବଲପୁରର ପ୍ରସ୍ତାବିତ ଇ ବିଶ୍ୱବିଦ୍ୟାଳୟ ଓଡ଼ିଶା ଲାଗି ଗୋଟିଏ ପରିବର୍ତ୍ତନକାରୀ ଅନୁଷ୍ଠାନ ଭାବେ ପ୍ରମାଣିତ ହେବା, କୃଷି ଗବେଷଣାକେ ଆଗ୍କେ ବଢ଼ାବା, ଚାଷୀମାନଙ୍କୁ ବର୍କସ୍ କରବାର ସହିତ ସ୍ଥାୟୀ ଚାଷ ପଦ୍ଧତିର ନୂଆ ସୃଜନକେ ତହକାବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ବୈଠକଟି ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଆର୍ ଅଲଗାମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱର ଲୋକସେବା ଭବନଠାରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋର ଡିଇସିଇ ପାଠ୍ୟକ୍ରମ ଲାଗି ଓଡ଼ିଆ ବହି ଆଜ ଉନ୍ମୋଚିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଇଥି ଯୋଗ ଦେଇକରି ବହିର୍ ଉନ୍ମୋଚନ କରିଛନ୍। ଇହାଦେ ଓଡ଼ିଆ ଭାଷା ଥିବିଲ୍ ପାଠ ପଢ଼ାଯିବା। ଡିଇସିଇ ବଛରିକିଆ ପାଠ୍ୟକ୍ରମ ହୋଇଥିଲା ବେଲ୍କେ ବିଦ୍ୟାର୍ଥୀମାନେ ଯୁକ୍ତ ଦୁଇ ଉତ୍ରୁ ଇଗ୍ନୋଥି ନାଁ ଲେଖାବେ। ଇ ପାଠ୍ୟକ୍ରମ ଥି ବାଲବାଟିକା ଆଉ ଅଙ୍ଗନବାଡ଼ି ପ୍ରଶିକ୍ଷକମାନେ ଉପକୃତ ହୋଇପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ତରଫୁ କୁହାଯାଇଛି। ସୂଚନା ଅନୁସାରେ ଇଗ୍ନୋର ଭିନ୍ ଭିନ୍ ପାଠ୍ୟକ୍ରମକେ ଓଡ଼ିଆ ଭାଷାତି ପ୍ରଚଳନ କରବାର୍ ଲାଗି ଜୁନ୍ 9 ତାରିଖ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆଉ ଇଗ୍ନୋ ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଆଗନୁ ଇଗ୍ନୋ ତରଫୁ ଇ ପାଠ୍ୟକ୍ରମ ଇଂରାଜୀ, ହିନ୍ଦୀ ଆଉ ତାମିଲ ଭାଷାତି ପଢ଼ାଯାଉଥିଲା। ଢେଙ୍କାନାଳର ଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ପରିସନ୍ନ ହୋଇଥିବା କାର୍ଯ୍ୟକ୍ରମଟି ଆଇଆଇଏମ୍ସି ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ପ୍ରତିଷ୍ଠାନର ପତାକା ଉତ୍ତୋଳନ କରିକି ଗଣମାଧ୍ୟମ ଆମକୁ ପ୍ରଶ୍ନ ପଚରାବାର ଅଧିକାର ଦେଇଛି ଆର୍ ଇ ଅଧିକାରଟି କେନ୍ସି ବାଧା ଆସବାର ଉଚିତ ନୁହେଁ ବୋଲି କହିଛନ୍। ଆକାଶବାଣୀ କଟକର ସମ୍ବାଦ ବିଭାଗର ମୁଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇକରି ଛାତ୍ରଛାତ୍ରୀମାନଙ୍କର ମାର୍ଗଦର୍ଶନ କରିଛନ୍। ଏ ଅବସରରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ମିଳିତ ଜନ ଅଭିଯୋଗ ଶୁଣାଣି କରିଛନ୍। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲା ପ୍ରଶାସନର ଜନ ଅଭିଯୋଗ ଶୁଣାଣି ହୋଇଯାଇଛି। ଶିବିରଟି 46 ଅଭିଯୋଗ ଆଗତ ହୋଇଥିଲା, ସେଥିର୍ ଭିତରୁ 6 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଏ ଅବସରରେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ ସମ୍ବଲପୁର ଜିଲ୍ଲାନ ଯାତାୟତ ବ୍ୟବସ୍ଥାକେ ଆହୁରି ବରକସ କରବାର୍ ଲାଗି ପ୍ରସ୍ତାବିତ କ୍ରୁ ବ୍ଲକ ମେଘଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣି ଶିବିରଟି 185 ଅଭିଯୋଗ ଆସିଥିଲା। ଏ ଅବସରରେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକ ସରକାରଙ୍କ ତରଫୁ ଚାଲିଥିବା ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନାମାନଙ୍କର ସାହାଯ୍ୟ ହିତାଧିକାରୀମାନଙ୍କୁ ବାଣ୍ଟିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟଠାରେ ଜନ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରଟି 103 ଅଭିଯୋଗ ଆସିଥିବାର ବେଲ୍କେ 60 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ଅତାବିରା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜନ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରଟି 53 ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲା ରିୟାମାଲ ବ୍ଲକ ଲୁଲଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ହୋଇଥିବା ଜନଶୁଣାଣି ଶିବିରଟି 45 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକି ତୁର୍ତ୍ତି ସମାଧାନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବଲାଙ୍ଗୀରର ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟ ପୂଜା ସଂଗଠନ ତରଫୁ ପାର୍ବତୀ ଗିରିଙ୍କର 31 ଶ୍ରାଦ୍ଧ ସମାରୋହ ହୋଇଯାଇଛି। କାର୍ଯ୍ୟକ୍ରମଟି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଆଉ ଆଘର ପ୍ରାଧ୍ୟାପକ ଡକ୍ଟର ପ୍ରେମଚାନ୍ଦ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇକରି ସ୍ୱାଧୀନତା ସଂଗ୍ରାମ ଆଉ ସମାଜ କଲ୍ୟାଣ ଦିଗେ ପାର୍ବତୀ ଗିରିଙ୍କର ଅବଦାନ ବାବଦେ ବୁଝିଥିଲେ। ତାଙ୍କର ଆଦର୍ଶ, ଜୀବନୀ, ନୀତି ଆଜିର ପିଢ଼ି ଶିଖିବାର ଜରୁରୀ ବୋଲି ଅତିଥିମାନେ କହିଥିଲେ। ନୂଆପଡ଼ା ଜିଲ୍ଲା ସିନାପାଲିଠାରେ ନୂଆଖାଇ ଆଘନୁ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ହୋଇଯାଇଛି। ସିନାପାଲି ଗାୟତ୍ରୀ ମନ୍ଦିର ପରିସନ୍ନ ମହିଳାମାନଙ୍କ ଭିତରେ ଆଜି ପ୍ରତିଯୋଗିତାମାନ ହୋଇଯାଇଥିଲା। କାର୍ଯ୍ୟକ୍ରମଟି ଜିଲ୍ଲା ପରିଷଦ ସଭ୍ୟା ଆଶା ଜୈନ, ଶିକ୍ଷାବିତ୍ ତୁଳସୀରାମ ମେହେର ଆର୍ ଅଲଗାମାନେ ଯୋଗ ଦେଇଥିଲେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ବନିଥିବା ଲଘୁଚାପ କ୍ଷେତ୍ର ଆଜି ଅବପାତର ରୂପ ନେଇଛି। ଇତାର ବଲେ ଦକ୍ଷିଣ ଓଡ଼ିଶାନ ଜବର ବର୍ଷା ଲାଗି ରହିଛି। ଆଇବା 3 ତକ ରାଜ୍ୟ ବର୍ଷା ଲାଗି ରହିବା ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍।
ଆଜି ଯଦି ଦେଖିବା କାଲି ଗୋଟିଏ ଆମର ଲଘୁଚାପ ସୃଷ୍ଟି ହୋଇଥିଲା, ବର୍ତ୍ତମାନ ସେ ଘନୀଭୂତ ହୋଇକି ୱିଲମାର୍କ ଲୋକେ ପରିଣତ ହୋଇଛି। ଆଗାମୀ 24 ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ, ଅତି ପ୍ରବଳ, ଇଭିନ୍ ଅତ୍ୟନ୍ତ ପ୍ରବଳ ବି ଗୋଟେ କିମ୍ବା 2 ସ୍ଥାନରେ ହେବାର ସମ୍ଭାବନା ରହିଛି। ଯେମିତିକି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଯୋଉଠାରେ କି ରେଡ୍ କଲର୍ ୱାର୍ଣ୍ଣିଂ ଇସ୍ୟୁ କରାଯାଇଛି, ଆଉ କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳ ଜିଲ୍ଲାରେ ପ୍ରବଳ, ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଶେଷ ମୁଖ୍ୟ ଖବର ଫେରଖାଏ ରାଇଜେ ଆଇବା ମସୁ ମୂଲ ହେବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଆଇବା ନଭେମ୍ବର ମାସୁ ବଣ୍ଟା ଯିବା ପ୍ରଧାନମନ୍ତ୍ରୀ ଆବାସ ଘର କହିଲେ ପଞ୍ଚାୟତିରାଜ ମନ୍ତ୍ରୀ। ସମ୍ବଲପୁରନ ପ୍ରସ୍ତାବିତ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଓଡ଼ିଶା ଲାଗି ଗୋଟିଏ ପରିବର୍ତ୍ତନକାରୀ ଅନୁଷ୍ଠାନ ହେବା କହିଲେ ଉପମୁଖ୍ୟମନ୍ତ୍ରୀ। ଆଉ ଇଗ୍ନୋର ଡିଇସିଇ ପାଠ୍ୟକ୍ରମ ଲାଗି ଉନ୍ମୋଚିତ ହେଲା ଓଡ଼ିଆ ବହି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।